ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ। ତାଙ୍କ ଆଜ୍ଞାରେ ସାଗର ବିଭକ୍ତ ହେଲା, ଜିରିହ ପ୍ରାଚୀର ଭଗ୍ନ ହେଲା। ତାଙ୍କ ଆଜ୍ଞାରେ ଅନ୍ଧ ଦୃଷ୍ଟି ପାଇଲା, ତାଙ୍କ ପରସରେ କୁଷ୍ଠି ଶୁଚି ହୋଇଲା। ତୁମକୁ ନ ଛାଡ଼ି ପଛେ ଚାଲିବି, କହିଛ ମୁଁ ନିତ୍ୟ ସମ୍ଭାଳିବି। ମୃତ୍ୟୁ ପରେ ମୋତେ ସ୍ୱର୍ଗରେ ଗ୍ରାହ୍ୟ କର ପ୍ରଭୁ ନିଜ ଗୃହରେ।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣିବାରେ ଉତ୍ସାହିତ କରୁଥିବାର ଜାଣି ମଧ୍ୟ ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କର ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନମାଂଛା ପୂର୍ଣ୍ଣ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଆଲୋଚନା କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର, ସରଳ ବିଶ୍ୱାସର ହୃଦୟ ଦିଅ ଏବଂ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ଏହି ସମୟରେ ବିଶେଷରେ ପ୍ରାର୍ଥନା କରୁଅଛୁ ଯେଉଁମାନେ ସମସ୍ୟାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର। ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଅଛନ୍ତି, ତହିଁରେ ସେମାନଙ୍କୁ ସଫଳତା ଦିଅ ଏବଂ ସେହି ପରିବାରମାନଙ୍କରେ ତୁମର ଶାନ୍ତି, ଆନନ୍ଦ, ସୁସ୍ଥତା ପ୍ରତ୍ୟେକଙ୍କୁ ଅନୁଭବ କରିବା ପାଇଁ ଦିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 2 ପର୍ବର 12 ପଦରୁ 24 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ଖ୍ରୀଷ୍ଟଙ୍କର ମନ ବିଷୟ ନେଇ ଆଲୋଚନା କରିଥିଲୁ ଆଉ ତିନି ଜଣ ବ୍ୟକ୍ତି ଯେଉଁମାନେ କି ଖ୍ରୀଷ୍ଟଙ୍କ ମନକୁ ପ୍ରକାଶିତ କରିଥିଲେ ସେମାନଙ୍କର ନାମ ପାଉଲ, ତିମୋଥି ଓ ଏପାଫ୍ରଦିତ। ଆଉ ହୋଇପାରେ ସେଠାରେ ଏହିପରି ଅନେକ ଲୋକ ଥିବେ, ମାତ୍ର ଏହି ପତ୍ରରେ ଆମେ ତିନି ଜଣ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଅଛୁ ଯେଉଁମାନଙ୍କୁ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି। ତେବେ ଦେଖନ୍ତୁ, ଦୁଇ ପର୍ବର ବାର ପଦରେ ଏହିପରି ଲେଖା ଅଛି, ଅତେବ ହେ ମୋହର ପ୍ରିୟମାନେ, ଯେପରି ତୁମେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲାପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣାପଣା ପରିତ୍ରାଣ ସାଧନ କର। ଏହି ପଦରେ ଯେଉଁ ପରିତ୍ରାଣ ଶବ୍ଦଟି ବ୍ୟବହାର କରାଯାଇଅଛି, ମୁଁ ବିଶ୍ୱାସ କରେ ଯେ ଏହା ଏକ ସାଧାରଣ ଅର୍ଥରେ ବ୍ୟବହାର କରାଯାଇଅଛି। ପାଉଲ ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ କରିବା ବିଷୟ ନେଇ କହନ୍ତି, ଯାହାକି ସେମାନଙ୍କର ମଣ୍ଡଳୀ ମଧ୍ୟରେ ଥିଲା ଓ ସେମାନଙ୍କର ବ୍ୟକ୍ତିଗତ ଖ୍ରୀଷ୍ଟୀୟ ଜୀବନରେ ଥିଲା। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନଙ୍କ ନିକଟରେ ନାହାନ୍ତି ଓ ସେ ଯେ ପୁନର୍ବାର ସେମାନଙ୍କ ନିକଟକୁ ଯାଇପାରିବେ ଏଥିନେଇ ନିଶ୍ଚିତ ମଧ୍ୟ ନୁହନ୍ତି, କାରଣ ସେ ଏହି ସମୟରେ ରୋମ୍ର ଏକ କାରାଗାର ମଧ୍ୟରେ ଥିଲେ। ତେଣୁକରି ସେମାନଙ୍କୁ ଭୟ ଓ କମ୍ପ ସହ ଆପଣାପଣା ପରିତ୍ରାଣ ସାଧନ କରିବାକୁ କହନ୍ତି। ତେବେ ଆମେ ଏହାକୁ କିପରି ସାଧନ କରିପାରିବା, ଏହାର ଉତ୍ତର ପରବର୍ତ୍ତୀ ଅଂଶରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ଦେଖନ୍ତୁ, ଦୁଇ ପର୍ବର ତେର ପଦରେ ଏହିପରି ଲେଖା ଅଛି, କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଂକଳ୍ପର ସାଫଲ୍ୟ ନିମନ୍ତେ ତୁମମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ଈଶ୍ୱର ଆମମାନଙ୍କର ଅନ୍ତର ମଧ୍ୟରେ ଯାହା ସାଧନ କରିଥାନ୍ତି, ତାହା ସେ ଆମ୍ଭମାନଙ୍କର କାର୍ଯ୍ୟ ମଧ୍ୟ ଦେଇ ମଧ୍ୟ ସାଧନ କରିଥାନ୍ତି। ଈଶ୍ୱର ଯଦି ଆପଣଙ୍କୁ ଉଦ୍ଧାର କରିଅଛନ୍ତି, ତାହେଲେ ସେ ଆପଣଙ୍କୁ ବିଶ୍ୱାସରେ ଉଦ୍ଧାର କରିଅଛନ୍ତି, କିନ୍ତୁ ଅନ୍ୟ କୌଣସି ଦ୍ୱାରା ନୁହେଁ। ପରିତ୍ରାଣ ନିମନ୍ତେ ଈଶ୍ୱର କୌଣସି ପ୍ରକାର ଉତ୍ତମ କର୍ମ ଗ୍ରହଣ କରନ୍ତି ନାହିଁ ବା ଚାହାନ୍ତି ନାହିଁ, ମାତ୍ର ଆପଣ ଉଦ୍ଧାରପ୍ରାପ୍ତ ହେବା ପରେ ଈଶ୍ୱର ଆପଣଙ୍କର କର୍ମ ବିଷୟ ନେଇ ଆପଣଙ୍କୁ କହନ୍ତି। ଯେଉଁ ପରିତ୍ରାଣ ସେ ବିଶ୍ୱାସ ଦ୍ୱାରା ଆପଣଙ୍କ ଅନ୍ତର ମଧ୍ୟରେ ସାଧନ କଲେ, ସେହି ପରିତ୍ରାଣ ସେ ଆପଣଙ୍କ କାର୍ଯ୍ୟ ଦ୍ୱାରା ମଧ୍ୟ ସାଧନ କରିବେ। କାଲଭିନ୍ ଏହାକୁ ଏହି ପ୍ରକାରେ ପ୍ରକାଶ କରନ୍ତି, ବିଶ୍ୱାସ କେବଳ ଉଦ୍ଧାର କରେ, ମାତ୍ର ଯେଉଁ ବିଶ୍ୱାସ ଉଦ୍ଧାର କରେ ତାହା ଏକା ନୁହେଁ। ଯାକୁବ ଏହାକୁ ଏହିପରି କହନ୍ତି, ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ, କିନ୍ତୁ କେହି ଅବା କହିବ ତୁମ୍ଭର ବିଶ୍ୱାସ ଅଛି, ପୁଣି ମୋହର କର୍ମ ଅଛି। କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋର ବିଶ୍ୱାସ ଦେଖାଇବି। କେବଳ ଈଶ୍ୱର ଆମର ହୃଦୟ ଦେଖିପାରନ୍ତି, ସେ ଆମମାନଙ୍କର ବାସ୍ତବ ଅବସ୍ଥା ଜାଣନ୍ତି, ସେ ଜାଣନ୍ତି ଆମର ଉଦ୍ଧାରର ବିଶ୍ୱାସ ଅଛି କି ନାହିଁ, ସେ ଜାଣନ୍ତି ଆପଣଙ୍କର ଉଦ୍ଧାରର ବିଶ୍ୱାସ ଅଛି କି ନାହିଁ। ମାତ୍ର ଆପଣଙ୍କର ପ୍ରତିବାସୀ ଆପଣଙ୍କର ବିଶ୍ୱାସକୁ ଦେଖିପାରିବ ନାହିଁ, କେବଳ ସେ ଗୋଟିଏ ବିଷୟ ଦେଖିପାରେ, ତାହା ହେଉଛି ଆପଣଙ୍କର ବିଶ୍ୱାସର କାର୍ଯ୍ୟ। ପ୍ରକୃତ ବିଶ୍ୱାସ ନିଜର କାର୍ଯ୍ୟ ଦ୍ୱାରା ଦେଖାଇଦେବ, ଯଦ୍ୱାରା ଆମ୍ଭମାନଙ୍କର ଚତୁଃପାର୍ଶ୍ୱରେ ଥିବା ଲୋକମାନେ କହିବେ ଯେ ଆମ୍ଭେମାନେ ଭିନ୍ନ ଧରଣର ଲୋକ, ଆମ୍ଭେମାନେ ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀ। ଏଥିନିମନ୍ତେ ଆମ୍ଭମାନଙ୍କୁ କୌଣସି ଚିହ୍ନ ଧାରଣ କରିବାକୁ ପଡ଼ିବ ନାହିଁ। ଆମ୍ଭମାନଙ୍କର ବିଶ୍ୱାସ ଆମ୍ଭମାନଙ୍କର କାର୍ଯ୍ୟକଳାପ ଓ ଆଚରଣ ଦ୍ୱାରା ପ୍ରମାଣିତ ହୋଇଯିବ ଯେ ଆମ୍ଭେମାନେ ଖ୍ରୀଷ୍ଟ ବିଶ୍ୱାସୀ। ପାଉଲ ବର୍ତ୍ତମାନ ସେହି ବିଶ୍ୱାସ ବିଷୟରେ ପ୍ରକାଶ କରିବା ପାଇଁ ଯାଉଅଛନ୍ତି, ଯାହାକି ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନର କାର୍ଯ୍ୟକଳାପ ଦ୍ୱାରା ପ୍ରତିଫଳିତ ହେବ। ଦେଖନ୍ତୁ, ଦୁଇ ପର୍ବର ଚଉଦ ପଦରେ ଏହିପରି ଲେଖା ଅଛି, ବଚସା ଓ ତର୍କ ବିତର୍କ ବିନା ସମସ୍ତ କାର୍ଯ୍ୟ କର। ଆପଣଙ୍କୁ ଯଦି ମଣ୍ଡଳୀ ମଧ୍ୟରେ କୌଣସି କାର୍ଯ୍ୟ ଅସନ୍ତୋଷ ଭାବ ନେଇ କରିବାକୁ ପଡ଼େ, ତାହେଲେ ସେହି କାର୍ଯ୍ୟକୁ ଗ୍ରହଣ କରନ୍ତୁ ନାହିଁ। ତାହା ପ୍ରକୃତରେ ଅନ୍ୟାନ୍ୟ ବିଷୟ ଅପେକ୍ଷା ଅଧିକ ମାତ୍ରାରେ ଖ୍ରୀଷ୍ଟୀୟ କାର୍ଯ୍ୟରେ ବାଧା ଉପୁଜାଇଥାଏ ଓ ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ, କିନ୍ତୁ ଯଦି କରନ୍ତି ତାହେଲେ ବଚସା ଓ ତର୍କ ବିତର୍କ ବିନା ସମସ୍ତ କାର୍ଯ୍ୟ କରନ୍ତୁ। ଦୁଇ ପର୍ବର ପନ୍ଦର ପଦରେ ଏପରି ଲେଖା ଅଛି, ଯେପରି ତୁମେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କ ଅନିନ୍ଦନୀୟ ସନ୍ତାନ ସନ୍ତତି ହୁଅ, ସେମାନଙ୍କ ମଧ୍ୟରେ ତୁମେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ପାଉଲ କହନ୍ତି, ସେମାନଙ୍କ ମଧ୍ୟରେ ତୁମେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ପ୍ରିୟ ବନ୍ଧୁ, ଆମେ ଜ୍ୟୋତି ସ୍ୱରୂପ ହେବା ଆବଶ୍ୟକ। ଆମେ ଯେତେବେଳେ ରାତ୍ରିରେ ବାହାରକୁ ଯାଉ, ଆମେ ଆକାଶରେ ତାରାମାନଙ୍କୁ ଦେଖୁ। ଈଶ୍ୱର ଯେତେବେଳେ ଏହି ଅନ୍ଧକାର ଜଗତ ପ୍ରତି ନିରୀକ୍ଷଣ କରନ୍ତି, ସେ ତାହାଙ୍କର ନିଜ ଲୋକମାନଙ୍କୁ ସେହିପରି ଛୋଟ ଛୋଟ ଆଲୋକ ପରି ଦେଖନ୍ତି। ପିଲାମାନେ ଗୀତ ଗାଆନ୍ତି, ଜଗତର ଅନ୍ଧକାରେ ଆମେ ଅଟୁ ଜ୍ୟୋତିରେ। ପ୍ରକୃତରେ ତାହା ହିଁ ଈଶ୍ୱରଙ୍କ ସନ୍ତାନମାନେ। ତାରାମାନେ ଯେପରି ଆକାଶରେ ଆଲୋକ ବିକିରଣ କରନ୍ତି, ଠିକ୍ ସେହିପରି ଏହି ଅନ୍ଧକାରମୟ ଜଗତରେ ଈଶ୍ୱରଙ୍କ ସନ୍ତାନମାନେ ଆଲୋକ ବିକିରଣ କରନ୍ତି। ସେମାନେ ଏହି ଅନ୍ଧକାରମୟ ଜଗତରେ ଏକ ଏକ ଆଲୋକ ସ୍ୱରୂପୀ କାର୍ଯ୍ୟ କରନ୍ତି, ଏକ ଏକ ବତୀଘର ସ୍ୱରୂପୀ କାର୍ଯ୍ୟ କରନ୍ତି। ଷୋହଳ ପଦରେ ଲେଖା ଅଛି, ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଏ ବା ବୃଥାରେ ପରିଶ୍ରମ କରିନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରିପାରିବି। ଜୀବନ ଓ ଆଲୋକ ପରସ୍ପର ସଂଯୁକ୍ତ। ଯେତେବେଳେ ଆମେ ଜୀବନର ବାକ୍ୟକୁ ଧରି ଆଗେଇ ଯାଉ, ଆମ୍ଭେମାନେ ଏହି ଜଗତରେ ଆଲୋକରେ ପରିଣତ ହେଉ। ପାଉଲ ଯେତେବେଳେ ଶୁଣନ୍ତି ଯେ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ସେମାନଙ୍କର ବିଶ୍ୱାସକୁ ଉତ୍ତମ କାର୍ଯ୍ୟ ସାଧନରେ ପ୍ରତିଫଳିତ କରିଅଛନ୍ତି, ସେତେବେଳେ ସେ ଆନନ୍ଦ କରନ୍ତି। ଏହି ବିଶ୍ୱାସୀମାନେ ପାଉଲଙ୍କ ହୃଦୟକୁ ଅଧିକାର କରିନେଇଥିଲେ, ଯେହେତୁ ସେମାନେ ପାଉଲଙ୍କ ଦ୍ୱାରା ଖ୍ରୀଷ୍ଟଙ୍କୁ ପାଇଥିଲେ। ଆଉ ଏହି ବିଶ୍ୱାସୀମାନେ ପାଉଲଙ୍କର ଦର୍ପର କାରଣ ହୋଇଥିଲେ। ସତର ପଦରେ ଲେଖା ଅଛି, ହଁ ଆଉ ଯଦି ମୋହର ରକ୍ତ ତୁମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳାଯାଉଅଛି, ତାହେଲେ ଆନନ୍ଦ କରୁଅଛି ଓ ତୁମ ସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି। ଏଠାରେ ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ସବୁଠାରୁ ଏକ ଚମତ୍କାର ପଦ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହା ପ୍ରକାଶ କରେ ଯେ ବାସ୍ତବ ଖ୍ରୀଷ୍ଟୀୟ ଜୀବନ କିପରି ହେବା ଉଚିତ। ପାଉଲ ଏଠାରେ ପୁରାତନ ନିୟମର ସବୁଠାରୁ ପୁରାତନ ବଳିଦାନକୁ ଆଣି ଉପସ୍ଥାପିତ କରନ୍ତି। ଆମେ ଆଦି ପୁସ୍ତକକୁ ଫେରିଗଲେ ସେଠାରେ ଆଦି ପୁସ୍ତକ 35 ପର୍ବର 14 ପଦରେ ଲକ୍ଷ୍ୟ କରିବାକୁ ପାରିବା ଯେ ଯାକୁବ ବୈଥେଲରେ ଏକ ପ୍ରସ୍ତର ସ୍ତମ୍ଭ ସ୍ଥାପନ କଲେ ଓ ସେ ତହିଁ ଉପରେ ପେୟ ନୈବେଦ୍ୟ ଢାଳିଲେ ଓ ସେ ତହିଁ ଉପରେ ତୈଳ ଢାଳିଲେ। ଏହାପରେ ଆମେ ଲେବୀୟ ପୁସ୍ତକ ଓ ଗଣନା ପୁସ୍ତକରେ ବଳିଦାନ ପ୍ରଭୃତି ବର୍ଣ୍ଣନା କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଆମେ ଶିକ୍ଷା କରିଛୁ ଯେ ସେହି ସମୟରେ ପେୟ ନୈବେଦ୍ୟ ଥିଲା ଯାହାକି ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ସହିତ ଯୋଗ କରାଯାଉଥିଲା। ମାତ୍ର ଏହା କେବେ ହେଲେ ପାପାର୍ଥକ ବଳିଦାନ କିମ୍ବା ଦୋଷାର୍ଥକ ବଳିଦାନ ସହିତ ଯୋଗ କରାଯାଉନଥିଲା। ଏହା ଏକ ଅସ୍ୱାଭାବିକ ନୈବେଦ୍ୟ ଥିଲା ଯାହାକି ଉଦ୍ଧାରର ବିଷୟ ନେଇ କୌଣସି କାର୍ଯ୍ୟରେ ଆସୁନଥିଲା କିମ୍ବା ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ସହିତ ଏହାର କୌଣସି ସାମଞ୍ଜସ୍ୟ ନଥିଲା। ସେମାନେ ଏହି ପେୟ ନୈବେଦ୍ୟକୁ ଏକ ଦ୍ରାକ୍ଷାରସର ଥାଳିରେ ଆଣି ସେହି ବଳିଦାନ ଉପରେ ଢାଳି ଦେଉଥିଲେ ଯାହାକି ସେହି ଅଗ୍ନି ଦ୍ୱାରା ଦଗ୍ଧ ହେଉଥିଲା। ଏହି ନୈବେଦ୍ୟ ପ୍ରତି କ'ଣ ଘଟୁଥିଲା? ଏହା ବାଷ୍ପରେ ପରିଣତ ହୋଇ ଉଭେଇ ଯାଉଥିଲା। ପାଉଲ କହନ୍ତି, ମୁଁ ମୋର ଜୀବନକୁ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ପେୟ ନୈବେଦ୍ୟ ସ୍ୱରୂପେ ଢାଳିଦେବାକୁ ଚାହେଁ। ପାଉଲ ଜାଣିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସବୁଠାରୁ ମହତ୍ ବଳିଦାନ ଉତ୍ସର୍ଗ କରିଥିଲେ, ତେଣୁକରି ସେ ଚାହିଁଲେ ତାହାଙ୍କର ଜୀବନ ଯେପରି ପେୟ ନୈବେଦ୍ୟ ସ୍ୱରୂପେ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ଢଳା ହେଉ। ସେ ଏପରି ସମ୍ପୂର୍ଣ୍ଣ ଭାବେ ଦଗ୍ଧ ଓ ଅଦୃଶ୍ୟ ହୋଇଯିବାକୁ ଚାହିଁଲେ ଯେପରି ଶେଷରେ ଯାହା କିଛି ଦୃଶ୍ୟ ହେବ ତାହା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ। ଖ୍ରୀଷ୍ଟ ଯେପରି ସମସ୍ତ ମହିମା ଓ ଗୌରବର ଅଧିକାରୀ ହୁଅନ୍ତି ତାହା ସେ ଚାହିଁଥିଲେ। ଆଉ ଏହା ହିଁ ଥିଲା ପାଉଲଙ୍କର ମନ, ଯେପରି ଖ୍ରୀଷ୍ଟ ଗୌରବ ପାଆନ୍ତୁ, ଖ୍ରୀଷ୍ଟ ଉଚ୍ଚୀକୃତ ହୁଅନ୍ତୁ, ଖ୍ରୀଷ୍ଟ ମହିମାନ୍ୱିତ ହୁଅନ୍ତୁ। 18 ପଦରେ ଲେଖା ଅଛି, ଆଉ ସେହି ପ୍ରକାରେ ତୁମେମାନେ ମଧ୍ୟ ଆନନ୍ଦ କର ଓ ମୋ ସହିତ ଉଲ୍ଲାସ କର। ପାଉଲ ସ୍ୱାର୍ଥବାଦୀ ନଥିଲେ, ସେ ଚାହୁଁଥିଲେ ସେ ଯେପରି ଖ୍ରୀଷ୍ଟଙ୍କ ସହିତ ଆନନ୍ଦ କରୁଛନ୍ତି, ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହିପରି ଆନନ୍ଦ କରନ୍ତୁ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହନ୍ତି, ଯଦି ତୁମମାନଙ୍କର ଜୀବନ ସୁଷମାଚାରର ଯୋଗ୍ୟ ଆଚରଣ କରେ ଓ ତାହାକୁ ଅନୁମୋଦନ କରେ, ତାହେଲେ ମୋର ଜୀବନ ତହିଁ ଉପରେ ପେୟ ନୈବେଦ୍ୟ ପରି ଢଳାଯାଉଅଛି। ଆସୁ ଆମେ ଏକତ୍ର ମିଳି ଏଥିନିମନ୍ତେ ଆନନ୍ଦ କରିବା। ଏହା ଏକ ନମ୍ରତାର ସହିତ ଜୀବନଯାପନ। ଜଣେ କେବଳ ଖ୍ରୀଷ୍ଟଙ୍କ ମନ ଧାରଣ କରିବା ଦ୍ୱାରା ନିଜକୁ ସମ୍ପୂର୍ଣ୍ଣ ପେୟ ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିପାରିବ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ପାଉଲ ଶେଷରେ ଆନନ୍ଦ ଓ ଉଲ୍ଲାସର ବିଷୟକୁ ଉପସ୍ଥାପିତ କରି ସମାପ୍ତ କରନ୍ତି, କାରଣ ଯେ ଖ୍ରୀଷ୍ଟଙ୍କ ମନ ଧାରଣ କରିଥାଏ ତାହା ଜୀବନରେ ସେ ବାସ୍ତବ ଆନନ୍ଦ ପାଇଥାଏ ଓ ଈଶ୍ୱରଙ୍କୁ ଗୌରବ ଦେଇଥାଏ। ଖ୍ରୀଷ୍ଟଙ୍କ ମନ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ନମ୍ରତା ଆଣିଦେଇଥାଏ, ଆନନ୍ଦ ଆଣିଦେଇଥାଏ ଓ ଈଶ୍ୱରଙ୍କୁ ଗୌରବ ଦେଇଥାଏ। ସେ ଅନ୍ୟର କୃତକାର୍ଯ୍ୟରେ ଆନନ୍ଦ କରିଥାଏ। ଆଜି ଆମେ ଅନେକ ଭୁଲ ବିଷୟ ଉପରେ ଆନନ୍ଦ କରିଥାଉ, ମାତ୍ର ଆମେ ଯେଉଁ ବିଷୟରେ ଆନନ୍ଦ କରିବା କଥା ତହିଁରେ ଆନନ୍ଦ କରିପାରିନଥାଉ। ଅର୍ଥାତ୍ ଆମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ, ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ଆନନ୍ଦ ଅନୁଭବ କରିପାରିନଥାଉ, କିନ୍ତୁ ମଣ୍ଡଳୀ ମଧ୍ୟରେ ବିଶୃଙ୍ଖଳା ଘଟାଇବାରେ, ବଚସା ଓ ତର୍କବିତର୍କରେ ଆନନ୍ଦ କରିଥାଉ। କିନ୍ତୁ ଆମେ ଆନନ୍ଦ କରିବା ଉଚିତ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ସେବା କରିବା ନିମନ୍ତେ ସୁଯୋଗ ପାଇପାରିଛୁ, ତାହାଙ୍କ ଦ୍ୱାରା ଆହୁତ ହୋଇପାରିଛୁ, ତାହାଙ୍କ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇପାରିଛୁ। ସେ ଆମ୍ଭମାନଙ୍କୁ ତାହାଙ୍କର ମହତ୍ ଅଭିମତ ସାଧନ କରିବା ନିମନ୍ତେ ଆହ୍ୱାନ କରିଅଛନ୍ତି। ସେ ଚାହାନ୍ତି ଆମେ ଯେପରି ଆମର ବିଶ୍ୱାସକୁ କାର୍ଯ୍ୟରେ ପ୍ରତିଫଳିତ କରି ଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରୁ। ଆମେ ଯେତେବେଳେ ଜଣଙ୍କ ବିଷୟରେ ଶୁଣିବାକୁ ପାରୁ ଯାହାକୁ ଈଶ୍ୱର ବ୍ୟବହାର କରୁଛନ୍ତି, କିମ୍ବା ଏକ ଚମତ୍କାର ମଣ୍ଡଳୀ ବିଷୟ ଶୁଣୁ ଯେଉଁଠାରେ ଲୋକମାନେ ଉଦ୍ଧାରପ୍ରାପ୍ତ ହେଉଛନ୍ତି ଓ ବିଶ୍ୱାସରେ ବୃଦ୍ଧି ଲାଭ କରୁଛନ୍ତି, ସେତେବେଳେ ଆମେମାନେ ଆନନ୍ଦ କରିବା ଉଚିତ। ଆମେ ଯଦି ନମ୍ରତା ସହ ଆଚରଣ କରୁଅଛୁ, ତାହେଲେ ଆମେମାନେ ଅନ୍ୟମାନଙ୍କର କୃତକାର୍ଯ୍ୟ ଦେଖି ଆନନ୍ଦ କରିବା। ଆମ୍ଭମାନଙ୍କ ମଧ୍ୟରେ ବିବାଦ ଓ ବୃଥା ଅହମିକା ରହିଅଛି, ତାହା ହିଁ ପାଉଲଙ୍କ ସମୟରେ ଖ୍ରୀଷ୍ଟଙ୍କ ସକାଶେ ଆଘାତ ଦେଉଥିଲା ଓ ଏହା ତଥାପି ଆଜି ମଧ୍ୟ ଆଘାତ ଦିଏ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟରେ ଖ୍ରୀଷ୍ଟଙ୍କ ମନ ଆନନ୍ଦ ଆଣିଦେବ ଓ ଈଶ୍ୱରଙ୍କର ଗୌରବ ତଥା ମହିମା ପ୍ରକାଶ କରିବ। ପାଉଲ ଖ୍ରୀଷ୍ଟଙ୍କ ମନକୁ ଧାରଣ କରିଥିଲେ, ତେଣୁକରି ସେ ସବୁ ଅବସ୍ଥାରେ ଆନନ୍ଦ କରୁଥିଲେ, ଏପରିକି ସେ ରୋମରେ କାରାଗାର ମଧ୍ୟରେ ଥାଇ ସୁଦ୍ଧା ଆନନ୍ଦ କରୁଥିଲେ ଓ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉତ୍ସାହ ତଥା ସାନ୍ତ୍ୱନା ପ୍ରଦାନ କରୁଥିଲେ। ଏହି ସମସ୍ତ କେବଳ ଖ୍ରୀଷ୍ଟଙ୍କ ମନ ଧାରଣ କରିଥିବା ବ୍ୟକ୍ତି ନିକଟରେ ପରିଲକ୍ଷିତ ହୁଏ। ତେବେ ଏହା କେବଳ ପାଉଲଙ୍କ ଜୀବନରେ ଆମେ ଲକ୍ଷ୍ୟ କରୁନା, ମାତ୍ର ଏଥିସହିତ ଆମେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ସେମାନେ ହେଲେ ତିମୋଥି ଓ ଏପାଫ୍ରଦିତ। ବର୍ତ୍ତମାନ ଆମେ ତିମୋଥିଙ୍କ ପ୍ରତି ଟିକେ ଲକ୍ଷ୍ୟ କରିବା, ଯିଏକି ପାଉଲଙ୍କ ପରି ଖ୍ରୀଷ୍ଟଙ୍କ ମନକୁ ଧାରଣ କରିଥିଲେ ଓ ପାଉଲଙ୍କ ପରି ଚିନ୍ତା କରୁଥିଲେ। ପାଉଲଙ୍କ ପରି ସମାନ ଚିନ୍ତାଧାରା ତାହାଙ୍କର ଥିଲା। ଦେଖନ୍ତୁ ଦୁଇ ପର୍ବର 19 ପଦରେ ଲେଖା ଅଛି, କିନ୍ତୁ ମୁଁ ତୁମମାନଙ୍କ ନିକଟକୁ ତିମୋଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି। ତିମୋଥି ଥିଲେ ପାଉଲଙ୍କର ଆତ୍ମିକ ପୁତ୍ର। ତିମୋଥିଙ୍କ ଉପରେ ତାହାଙ୍କର ଦୃଢ଼ ବିଶ୍ୱାସ ଥିଲା। ସେହି ଫିଲିପିୟ ମଣ୍ଡଳୀର ବିଶ୍ୱାସୀମାନଙ୍କର ଯତ୍ନ ନେବା ନେଇ ସେ ତିମୋଥିଙ୍କ ଉପରେ ବିଶ୍ୱାସ କରୁଥିଲେ, ତେଣୁକରି ସେମାନଙ୍କ ନିକଟକୁ ତିମୋଥିଙ୍କୁ ପଠାଇବା ନିମନ୍ତେ ସ୍ଥିର କରୁଛନ୍ତି, କାରଣ ତିମୋଥି ତାହାଙ୍କ ଦୃଷ୍ଟିରେ ଅତି ବିଶ୍ୱସ୍ତ ଥିଲେ। 20 ପଦରେ ଲେଖା ଅଛି, କାରଣ ଯେ ତୁମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋ ନିକଟରେ ଆଉ କେହି ନାହିଁ। ଏଠାରେ ଆମେ ତିମୋଥିଙ୍କର ମନର ପରିଚୟ ପାଉଅଛୁ ଓ ଆମେ ଦେଖିବାକୁ ପାରିବା ଯେ ସେ ପାଉଲଙ୍କ ସହିତ ସମଭାବାପନ୍ନ ଥିଲେ। ଯେହେତୁ ସେ ପାଉଲଙ୍କ ସହ ସମଭାବାପନ୍ନ ଥିଲେ, ତେଣୁ ଏଥିରୁ ଜଣାଯାଏ ଯେ ସେ ଖ୍ରୀଷ୍ଟଙ୍କ ମନକୁ ଧାରଣ କରିଥିଲେ ଓ ସେ ନମ୍ର ସ୍ୱଭାବର ଥିଲେ। ମଣ୍ଡଳୀ ମଧ୍ୟରେ ଏକତା ଆଣିବା ନିମନ୍ତେ ଓ ସମସ୍ତଙ୍କୁ ସମ୍ମିଳିତ କରାଇବା ନିମନ୍ତେ କୌଣସି ବଡ଼ ସଭାର ବା ସମିତିର ଆୟୋଜନ ଆବଶ୍ୟକ ନାହିଁ, ମାତ୍ର ସେମାନେ ଯଦି ଉଭୟ ଖ୍ରୀଷ୍ଟଙ୍କ ମନକୁ ଧାରଣ କରନ୍ତି ତାହେଲେ ସେମାନେ ଏକ ହୋଇପାରିବେ, ସେମାନେ ଏକତା ରକ୍ଷା କରିପାରିବେ, ଏକ ମେଳି ହୋଇ ସମସ୍ତ କାର୍ଯ୍ୟ କରିପାରିବେ। ପାଉଲଙ୍କ ଚିନ୍ତାଧାରା ଯେପରି ଥିଲା, ତିମୋଥିଙ୍କ ଚିନ୍ତାଧାରା ମଧ୍ୟ ଠିକ୍ ସେହିପରି ଥିଲା, ଯେହେତୁ ସେମାନେ ଖ୍ରୀଷ୍ଟଙ୍କ ମନକୁ ଧାରଣ କରିଥିଲେ। ତିମୋଥି ପାଉଲଙ୍କ ପ୍ରତି ବିଶ୍ୱସ୍ତତା ରକ୍ଷା କରିଆସୁଥିଲେ, ସେ କେବେ ହେଲେ ତାହାଙ୍କ ପ୍ରତି ଅବିଶ୍ୱସ୍ତତାର କର୍ମ କରିନଥିଲେ। ବେଳେବେଳେ ଏପରି ମଧ୍ୟ ଘଟିଥାଏ ଯେ ଯେଉଁ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାଏ ସେ ତାହା ବିରୁଦ୍ଧରେ ମଧ୍ୟ ଯାଇଥାଏ। ଏହା ଜଣେ ପୁତ୍ର ପିତାର ବିରୁଦ୍ଧରେ ଯିବା ପରି ପାଉଲଙ୍କ ପ୍ରତି ମଧ୍ୟ ସେହିପରି ଘଟିପାରିଥାନ୍ତା, ମାତ୍ର ତିମୋଥି ତାହାଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ପାଉଲ ତାହାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସେ ତାହାଙ୍କୁ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ପ୍ରେରଣ କରୁଅଛନ୍ତି ଯେପରି ସେମାନଙ୍କର ଯତ୍ନତତ୍ୱ ନେଇପାରନ୍ତି। ଏହିପରି ଖ୍ରୀଷ୍ଟଙ୍କ ସହିତ ସମଭାବାପନ୍ନ ବ୍ୟକ୍ତିମାନଙ୍କୁ ପାଇବା ଅତି ଚମତ୍କାର ବିଷୟ, କାରଣ ସେମାନେ ଏକମନା ହୋଇ ଖ୍ରୀଷ୍ଟଙ୍କ ନିମନ୍ତେ ଏକତ୍ର କାର୍ଯ୍ୟ କରିପାରିବେ। ଏକୋଇଶ ପଦରେ ଲେଖା ଅଛି, ଯେଣୁ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି। ପାଉଲ ଏପରି ଲେଖିବାର ଉଦ୍ଦେଶ୍ୟ ହେଉଛି, ଏପରି ମଧ୍ୟ ଅନେକ ଲୋକ ଥିଲେ ଯେଉଁମାନେ କି ନିଜର ଗୌରବକୁ ଅନ୍ୱେଷଣ କରୁଥିଲେ, ସେମାନେ ନିଜର ନାମକୁ ପ୍ରତିଷ୍ଠିତ କରିବା ନିମନ୍ତେ ଚାହୁଁଥିଲେ, ସେମାନେ କେବଳ ନିଜର ସ୍ୱାର୍ଥ ଅନ୍ୱେଷଣ କରୁଥିଲେ, ଯେହେତୁ ସେମାନେ ନିଜ ନିଜର ଗୌରବ ଅନ୍ୱେଷଣ କରୁଥିଲେ, ତେଣୁକରି ସେମାନେ ପାଉଲଙ୍କୁ ତୁଚ୍ଛ ଦୃଷ୍ଟିରେ ଦେଖିବାକୁ ଚାହୁଁଥିଲେ। ପ୍ରିୟ ବନ୍ଧୁ, ଆଜି ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସପକ୍ଷରେ ଛିଡ଼ା ହୁଅନ୍ତି ସେମାନଙ୍କ ପ୍ରତି ଆପଣଙ୍କର ମନୋଭାବ କିପରି, ଆପଣ କେଉଁପରି ଦୃଷ୍ଟିରେ ସେମାନଙ୍କୁ ଦେଖନ୍ତି? ଯେତେବେଳେ ମୁଁ ଈଶ୍ୱରଙ୍କର କୌଣସି ବ୍ୟକ୍ତିଙ୍କୁ ସମାଲୋଚିତ ହେବାର ଦେଖେ ସେତେବେଳେ ମୁଁ ଜାଣିବାକୁ ପାରେ ଯେ ଏହାର ପଛରେ କେବଳ ଈର୍ଷା ଓ ବିବାଦ ହିଁ ମୂଳ କାରଣ, କିନ୍ତୁ ଖ୍ରୀଷ୍ଟଙ୍କ ମନ ଆପଣଙ୍କୁ କେବେ ହେଲେ ଅନୁମତି ଦେବ ନାହିଁ ଯେଉଁମାନେ ଖ୍ରୀଷ୍ଟଙ୍କ ପକ୍ଷରେ ଛିଡ଼ା ହୁଅନ୍ତି ବା ଖ୍ରୀଷ୍ଟଙ୍କ ସେବକର କାର୍ଯ୍ୟ କରନ୍ତି ସେମାନଙ୍କର ସମାଲୋଚନା କରିବା ନିମନ୍ତେ। ପାଉଲ କହନ୍ତି, ମୁଁ ଅନ୍ୟ ଲୋକମାନଙ୍କ ଉପରେ ବିଶ୍ୱାସ କରିପାରିବି ନାହିଁ। ବାଇଶ ପଦରେ ଲେଖା ଅଛି, ସେ ଯେ ପରୀକ୍ଷାସିତ ଲୋକ ଏହା ତୁମେମାନେ ଜାଣ, ପୁତ୍ର ପିତାର ସେବା କଲାପରି ସେ ତ ସୁସମାଚାର କାର୍ଯ୍ୟରେ ମୋ ସହିତ ସେବା କରିଥିଲେ। ଲୋକେ ଏହି ଏକତ୍ରୀକରଣ ବା ଏକତା ବା ଏକମନ ହେବା ନେଇ ଅନେକ କିଛି କହନ୍ତି, କିନ୍ତୁ ଦୁଇଜଣ ବ୍ୟକ୍ତି ଖ୍ରୀଷ୍ଟଙ୍କ ମନ ଧାରଣ କରିବା ଅପେକ୍ଷା ଆଉ କାହିଁରେ ଏକତା ଦୃଢ଼ ଭାବେ ପ୍ରତିଷ୍ଠିତ ହୋଇପାରିବ ନାହିଁ। ସେମାନେ ଯେତେ ଦୂରରେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକତା ଥାଏ, ତେଣୁକରି ଯେଉଁମାନେ ଖ୍ରୀଷ୍ଟଙ୍କ ମନ ଧାରଣ କରନ୍ତି ସେମାନେ ଏକତା ବନ୍ଧନରେ ଆବଦ୍ଧ ହୁଅନ୍ତି। ଏପରି ଯେଉଁ ପ୍ରେମର ବନ୍ଧନ, ଏହା ଖ୍ରୀଷ୍ଟଙ୍କ ମନ ବ୍ୟତୀତ ଅନ୍ୟ କୌଣସି ଉପାୟରେ ପ୍ରତିଷ୍ଠିତ ହୋଇପାରେ ନାହିଁ। ଏହା ଏକ ଗୌରବମୟ ତଥା ଚମତ୍କାର ସମ୍ପର୍କ। ତେଇଶ ଓ ଚବିଶ ପଦରେ ଲେଖା ଅଛି, ଅତେବ ମୋ ପ୍ରତି କ'ଣ ଘଟିବ ତାହା ଜାଣିବା ମାତ୍ର ତାଙ୍କୁ ପଠାଇବି ବୋଲି ଭରସା କରୁଅଛି, କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ ମୁଁ ନିଜେ ମଧ୍ୟ ଶୀଘ୍ର ଯିବି। ପାଉଲ ଚାହିଁଥିଲେ ଯେ ତିମୋଥି ଯେପରି ସେମାନଙ୍କ ନିକଟକୁ ଯାଇ ସେହି କାରାଗାରରେ ତାହାଙ୍କ ପ୍ରତି ଘଟିବାକୁ ଯାଉଥିବା ସମସ୍ତ ବିଷୟ ନେଇ ସେମାନଙ୍କୁ ଜଣାଇବେ। ପାଉଲ ଆଶା କରୁଥିଲେ ଯେ ସେ ସେହି କାରାଗାର ମଧ୍ୟରୁ ମୁକ୍ତ ହେବେ। ପରମ୍ପରାଗତ ପ୍ରଥା ପ୍ରକାଶ କରେ ଯେ ସେ ସେହି ବନ୍ଧନରୁ ମୁକ୍ତ ହୋଇଥିଲେ ଓ ଏହାପରେ ସେ ଭ୍ରମଣଶୀଳ ସୁଷମାଚାର କାର୍ଯ୍ୟ କରିଥିଲେ, ଯଦିଓ ଏହା ଧର୍ମଶାସ୍ତ୍ର ମଧ୍ୟରେ ଉଲ୍ଲେଖ ହୋଇନାହିଁ। ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ରୋମିଓ ଶାସନକର୍ତ୍ତା ନିରୋଙ୍କର ଅଧୀନରେ ତାଡ଼ିତ ହେଉଥିଲେ, ପ୍ରକୃତରେ ସେହି ସମୟରେ ପାଉଲ ଯେ କି ନେତା ସ୍ୱରୂପ ଥିଲେ ସେ ଧରାଯାଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହାପରେ ଆମେ ଏପାଫ୍ରାଦିତଙ୍କ ମନକୁ ଲକ୍ଷ୍ୟ କରିବା ଯିଏକି ଖ୍ରୀଷ୍ଟଙ୍କ ମନ ଧାରଣ କରିଥିଲେ ଓ ଖ୍ରୀଷ୍ଟଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ। ସେ ଓ ପାଉଲ ଓ ତିମୋଥି ତିନିଜଣ ଯାକ ପ୍ରଭୁରେ ଭ୍ରାତା ସ୍ୱରୂପ ଥିଲେ ଓ ଏକତ୍ର କାର୍ଯ୍ୟ କରୁଥିଲେ ଓ ଏକତ୍ର ପ୍ରଭୁଙ୍କର ସେବା କରୁଥିଲେ, କିନ୍ତୁ ମନେ ରଖନ୍ତୁ ଯେ ସେ ଫିଲିପି ମଣ୍ଡଳୀର ପାଳକ ଥିଲେ। ପ୍ରିୟ ବନ୍ଧୁ, ପ୍ରଭୁ କରନ୍ତୁ ଯେପରି ଆମମାନେ ସେହିପରି ଖ୍ରୀଷ୍ଟଙ୍କ ମନ ନେଇ ଏକତା ରକ୍ଷା କରି ଶୃଙ୍ଖଳା ରକ୍ଷା କରି ଖ୍ରୀଷ୍ଟଙ୍କର କାର୍ଯ୍ୟ ସାଧନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুবার অশেষ ধন্যবাদ আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে বলে আমার বিশ্বাস প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমার যোগাযোগ করতু আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখি রাখন্তু odia.ttb@radio882.com তেবে আজি পাই বিদায় দিন্তু নমস্কার।